विश्व सम्राट श्रीमान श्री सत्य नारायण महाप्रभु समस्तक मनोभीष्ट पूर्ण कंतु आनंद कुमार हरि हरि बोल। घटपुर वासिनी मा तारिणी विश्वर मंगल करंतु आनंद कुमार हरि हरि बोल। जत्रनाथ जगन्नाथ महेन्द्र पी चलाचल जत्र नदी महानदी उदधिश्च महोदधि स्वर्गद्वारो सीमस्थानं द्रुमंकर पद्रमं सदाः सर्वे उत्कलवासी सर्वोत्कले महियान वंदे उत्कल जननी मागो
अमीर स्नेह प्रदायिनी
जनमी धन्य होइछन्ति ओटिए मो भाई भौणी मुकुट मंडित महोदधिनी रे तो पाद धौत कंठे हीराकूद शुद्ध जम्बुनद कंठे हीराकूद हार झटकाय पवनी मागो अमीर स्नेह जगतर नाथ गर्भे इंदिरा रतन सम्भूत धन धन्य जन खनिज विभव धन केते रखी अछु कल्याणी ବିଂଶ ଶତାବ୍ଦୀର ସ୍ୱାଧୀନତା ପ୍ରାପ୍ତ ପ୍ରଗତି ଜଗତର ଶ୍ରୋତା ବନ୍ଧୁଗଣ, ଅବନ୍ତୀ ନଗରୀ ଯେଉଁ ନଗରୀ 14 ଭୁବନରେ ପ୍ରଶଂସନୀୟ, ଏବଂ ସେ ନଗରୀର ଘଟଣା ହେଉଛି କ'ଣ?
ସେହି ମଣିମୟପୁର ମଞ୍ଜୁଷା
ଆଜି ସେ ମଣିମୟ ହର୍ମ ପୁରୀ ଭିତରେ ଥିଲେ ସୁଦାମା ବ୍ରାହ୍ମଣ, ସେ ହେଉଛନ୍ତି ଏକାଠାରେ ଭକ୍ତ ପ୍ରବର ଏବଂ ସର୍ବଗୁଣ ସମ୍ପନ୍ନ। ତାଙ୍କର ଏକମାତ୍ର ସମ୍ବଳ ହେଲା କ'ଣ?
ଭିକ୍ଷା ତଣ୍ଡୁଳ କେବଳ ଜୀବନ ସମ୍ବଳ ହୋ ସେ ସମ୍ବଳ ସଦା ଚିନ୍ତ ଇସୁମତୀ ହୋ ଏ ସୁମତୀ ପ୍ରାଚୀନ କୁଟିରେ ଥାଇ ଭକତ ଦମ୍ପତି ହୋ ଏ ଦମ୍ପତି ଦୁହେଁ ଦୁହିଙ୍କୁ ମଣନ୍ତି ସ୍ୱର୍ଗ ସମ୍ପତି ହୋ
ଲକ୍ଷ କଥା ଶ୍ରୋତା ବନ୍ଧୁଗଣ, ଆଜି ସୁଦାମା ଏବଂ ସୁମତି ତାଙ୍କର ଦାମ୍ପତ୍ୟ ବନ୍ଧନରେ ପ୍ରେରଣା ହେଇ ସେ ସୁଖରେ କାଳତିପାତ କରୁଛନ୍ତି, ଯେପରିକି ସେ ତାଙ୍କର ଭଗ୍ନ କୁଟୀରକୁ ଆମର ବାସ୍ତବରେ ଏକ ସ୍ୱର୍ଗ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ତାକୁ ଆମର ଶ୍ରୀବତ୍ସ ପାଢ଼ୀ ତାଙ୍କ ମଧ୍ୟରେ ଗୋଟାଏ ପଦ ପ୍ରମାଣ କରୁଛନ୍ତି।
ସମାଜ ସଗଡ ଗତି କରେ ସଦା ନର ନାରୀ ବେନି ଚଗେ ଭଲାରେ ଭଲା ନର ନାରୀ ବେନି ଚଗେ ଭଲା
যদি সমাজ গোটাই সরল হুয়ে নর নারী হলে বেনি চক সে চক নহেলে আজ্ঞা সমাজ তিষ্টি পারিব না। আজ সেইপরি সুদাম এবং সুমতি থিলে সন্ধ্যা সময় হয়েছি, সুদামা এবং সুমতি বসি উভয় কথোপকথন হচ্ছে। দৈবে এক দিনে অন্য ভাব সুদামা কহিলে সুমতি আজ তু হীনমন্য হয়ে ব্রাহ্মণকর পানি গ্রহণ কলু বলি মতো এতে সিনা দুঃখ কষ্ট সহিবা পড়ুছি। কিন্তু এ কথার সুমতি ভীতকৃষ্ট নহিকি কহিলা স্বামী আপনার এটি আপনার কহতু না কাহি পতি দুঃখ দুঃখী নারী নুহে কি আজ্ঞা পতি দুঃখরে বিভব ইচ্ছে কি পতি ধন রত্ন মান গৌরব তাপক্ষে ছাড় কৃত্রিম বিভব। শ্রীমতী বিনয় এবং ভাবে কহিলা স্বামী পতি দুঃখে কোন পত্নী ভাগ নেবনি এবং পতি দুঃখে নিপতিত হেলা বেড়ে সেই নারী সম্পদ বর্ণ বর্ধব্য ইচ্ছা করে না যেহেতু পতি হচ্ছে ধন রত্ন মান এবং গৌরব। কেন এপরি কথার মতো ভুলে দেবাটা উচিত নুহ যেহেতু কবি কহতি আজ্ঞা রমণীয় টই গৃহস্থর পূজা গৃহর রক্ষাকারিণী পতি কি পতন পতু ত্রাণ করে এণু পতি নামে ভণী হো কার্যকালে মন্ত্রী সেবা অর্থে দাসী সহন শিলে ধরিত্রী মাতৃরূপে করি সন্তান বসলা রমণী বিচর শক্তি হ সমস্ত কহিলা স্বামী কার্যরে মন্ত্রী সদস্য কার্য করে মু আপনার সেবার্থে মু দাসী এবং সহনশীল ধরিত্রী পড়ি ওঠে এবং যে নারী হচ্ছে বিশ্বর একমাত্র শক্তি আজ মু কেবল পতিঙ্ক সেবা কার্য করি সারা জগতের মু সতীত্বর আদর্শ এবং পরাকাষ্ঠা আপনার পাখে দেখবি বলে বিচার করছি মতো ভুল এপরি দিন আপনার কহবে না এইপরি উভয় পতি পত্নী কথোপকথন হয়েকি তাপরে ঘটনা হয়েছে কোণ
দ্বার কান গরণরেন্দ্র রূপনীত চন্দ্র বর্ধন চন্দ্র বন্ধু আমর দুঃখ নাশন হরি সুমতি
ଆପଣ ଆଉ ବାହାର ଚିନ୍ତା କରନ୍ତୁ ନାହିଁ, ଯିଏ ହେଉଛନ୍ତି ଦ୍ୱାରକା କଟକର ସାର୍ବଭୌମ, ଏପରିକି ଯେଉଁ କୃଷ୍ଣଙ୍କର ବାଲ୍ୟ ବନ୍ଧୁ ଯିଏ ସଦାବେଳେ ତାଙ୍କ ହୃଦୟ ମୋ ମନ କଥା ଜାଣିପାରନ୍ତି, ଆଜି ସେ ମୋର ବାଲ୍ୟ ବନ୍ଧୁ ହେଉଛନ୍ତି ଭଗବାନ କୃଷ୍ଣ। ସେ ହିଁ ଆଶା ଭରସା, ଏକମାତ୍ର ଜୀବନର ସମ୍ବଳ ହେଉଛନ୍ତି ଭଗବାନ କୃଷ୍ଣ, ଆମେ ତାଙ୍କୁ ହିଁ ଚିନ୍ତା କରିବା। କିନ୍ତୁ ସୁମତୀ କହିଲେ, ସ୍ୱାମୀ ଭାସିଲା ତୁମର ସୁହୃଦ ଚିଦାନନ୍ଦ ମୂରତି, ଫେରନ୍ତେ ନାହିଁ କି ଶୁଣିଲେ ନାଥ ଆମ୍ଭ ଦୁର୍ଗତି, ହେ ସ୍ୱାମୀ ଯଦି ଭଗବାନ କୃଷ୍ଣ ହେଉଛନ୍ତି ଆମର ବାଲ୍ୟ ବନ୍ଧୁ, ଯଦି ଆମେ ତାଙ୍କ ପାଖରେ ଆମ ଅନ୍ତର ବାସନା ଆମେ ପ୍ରକାଶ କରିବା, ସେ ନିଶ୍ଚିତ ଆମ ଦୁଃଖ ଶୁଣିବେ। ସତୀ ଶିର ମଣି ସୁମତୀ ମନ ବିଳିବା ଆସେ, ଭକତ ବନ୍ଧନ ବୋଇଲେ ଯାଜେ ମଧୁର ଭାସେ, କିପରି କରିବି ଦର୍ଶନ ନବଘନ ବରଣ, ନୟନ ସଫଳ କରିବି କହବାଳୀ ରତନ, କହବାଳୀ ରତନ, କହବାଳୀ ରତନ। ତେଣୁ ସୁମତୀ କଥାରେ ସୁଧା ନାୟକ ମୋତେ କହିଲେ, ସୁମତୀ ତେବେ ସେ ବାଲ୍ୟବନ୍ଧୁ କୃଷ୍ଣଙ୍କୁ ମୁଁ କେଉଁ ଉପାୟରେ ମୁଁ ଦର୍ଶନ କରିପାରିବି, ସେ ନୀତି ବାଣୀ ହିଁ ବର୍ତ୍ତମାନ ମୁଁ ଚିନ୍ତା କରୁଛି। କିନ୍ତୁ ସମସ୍ତେ କହିଲେ, ସ୍ୱାମୀ ବିନା ଲାଞ୍ଚେ ରାଜ ସେବକେ କେବେ ବସନୁ ହନ୍ତି, ମନହୀନ ଜନ ଦୂରରୁ ବନ୍ଧୁଙ୍କ ପାଖକୁ ଯିବାଟା ଅନୁଚିତ ମନେ କରୁଛି। ତେଣୁ ହେ ସ୍ୱାମୀ ଆମର ବାଲ୍ୟବନ୍ଧୁ ଯାହା ଉପରେ ସ୍ନେହ କରନ୍ତି, ଯାହାଟା ତାଙ୍କର ଖାଇବା ପାଇଁ ବିଳାସ, ସେ କଥା ମୁଁ ଭଲ ଭାବରେ ଜାଣିଛି। ମାତ୍ର ଭିକ୍ଷା ତନ୍ଦୁଳ ମାଣେ ମୋ ପାଖରେ ଅଛି, ଆପଣ ଏହାକୁ ସାଙ୍ଗରେ ନେଇକି ଯାଆନ୍ତୁ। ଆଜ୍ଞା ଭକ୍ତ ପ୍ରବର ସୁଦାମା କରିଛି କଣ, ସେ ତନ୍ଦୁଳ ମାନଙ୍କ ସାଙ୍ଗରେ ଆଜ୍ଞା ଧରି ଚାଲିଛି କୃଷ୍ଣଙ୍କ ପାଖକୁ। ଗଲାବେଳେ ସେ ହଠାତ୍ ଗୋଟେ ନଦୀ କିନାରେ ପହଞ୍ଚି ଯାଇଛି, ଦେଖିଲା ଅସମୟରେ ନଦୀ ସ୍ରୋତ ପ୍ରବଳ ବେଗରେ ବହୁଛି। ସେ ସମୟରେ ଚିନ୍ତା କଲା, ପ୍ରଭୁ ଆଜି କେଉଁ କୁଲଗ୍ନରେ ମୁଁ ଘରୁ ବାହାରିଲି, ହୁଏତ ନଦୀ ଗର୍ଭରେ ବର୍ତ୍ତମାନ ମୁଁ କେମିତି ପାରି ହେଇପାରିବି ଚିନ୍ତା କରୁଛି। ଏତିକି ବେଳେ ଭଗବାନଙ୍କର ଅପୂର୍ବ ମାୟା,
ଜୟ ଜୟ ହରି କୁଣ୍ଡରେ ଉଚାରି ଭକ୍ତ ଚଢ଼ାଇ ସଧିରେ, ଜଳ ରାଶି ସଫଳ।
अवतारी भगवान श्रीकृष्ण आज मु भक्ति पथ अनुसरण कर के उपाय अवलंबन कर पहुंची मु चिंता करी पारुना ही
हरी
बसिण नौकारे प्रवेश भक्त निकटे
ब्राह्मण आज्ञा भगवान अभूतपूर्व महिमा बाड़क रूप से गोटे नौका साहचले सुदामा ब्राह्मण पाखे कहले हे नना आप चिंता करतु ना आसते नौकर बसंतु मु आर खंडी नहीं आज्ञा सुदामार आनंद कहले न सर
ଶ୍ରୀବ୍ରଙ୍କୁ ବସାଇ ହରି ତିରୁ ଧୀରେ ଦେଲେ ଚଳାଇ ନଦୀ ମଧ୍ୟ ନାମ ହେଉ ପ୍ରବେଶ
ନୌକାରେ ବସେ ନଦୀ ମଧ୍ୟ ନେଉଛନ୍ତି ଏତିକି ବେଳେ ଏମିତି ମାୟା ଆରମ୍ଭ କଲେ ଭଗବାନ କୃଷ୍ଣ କହିଲେ ହେ ବ୍ରାହ୍ମଣ ହେ ନନା ଗୋସାଇ ମୁଁ ଆଉ ସମ୍ଭାଳି ପାରିବିନି ଏ ପ୍ରବଳ ବାତ୍ୟା ଆସି ପହଞ୍ଚିଗଲାଣି ନିଜେ ଆପଣ ଇଷ୍ଟ ଦେବତାଙ୍କୁ ଚିନ୍ତା କରନ୍ତୁ ବର୍ତ୍ତମାନ
ମୁଁ
ନିରୁପାୟ ହେଇକି ସୁଦାମା ଚିନ୍ତା କରୁଛି ପ୍ରଭୁ ମୁଁ ଯେଉଁ ଆଶା ଯେଉଁ ଅଭିଳାଷ ନେଇକି ମୁଁ ଆସିଥିଲି ଆଜି ସମସ୍ତ ମୋର ଆଶା ଆଶାରେ ହିଁ ରହିଗଲା
ନିଗମ ବନି ତାର ଫୁଲ ଗଭା ଶିଖର ହେ ମଞ୍ଜୁ ବଞ୍ଜୁଳ କରିବୁ ପଟାଙ୍ଗୁଳିରୁ ଢାଳି ବ୍ରହ୍ମ ଶରୀର ଶୁଣି ହେ ଜଦୁ ବସ ଜଦୁ ବସ ଜଦୁ
କହିଲା ସୁଦାମା ବ୍ରାହ୍ମଣ କହିଲା ହେ ଠାକୁରେ ହେ ବିଶ୍ୱନାଥ ଠାକୁର ଆଜି ମୁଁ ଆପଣଙ୍କୁ ଆଶା କରିଛି ଯେଉଁ ଆଶା ନେଇ ବର୍ତ୍ତମାନ ଆପଣଙ୍କ ପାଖକୁ ମୁଁ ଯାଉଛି ଆଜି କାଳେ ମୋ ସେ ଆଶା ପୂର୍ଣ୍ଣ ହେବ ନାହିଁ ଆପଣ ନିଶ୍ଚିତ ମୋର ଅନ୍ତର୍ବେଦନା ବୁଝିପାରୁଥିବେ ଆପଣ ଯେହେତୁ ହେଲେ ଆଜ୍ଞା ସର୍ବବ୍ୟାପକ ଯେତେବେଳେ ଭଗବାନଙ୍କର ପଦର ଆଶ୍ରୟ ହେଇଛି ସୁଦାମା ବ୍ରାହ୍ମଣ ସତପ୍ରବୃତ ଭାବରେ ଯାଇକି ଏହାର ଖଣ୍ଡିରେ ଆଜ୍ଞା ଆପେ ଆପେ ପହଞ୍ଚିଗଲା ଆନନ୍ଦ ସୀମା ଆଉ କହିଲେ ନ ସରେ ସୁମା ଭାଉଛି ଏଇ ତ ନିକଟ ଦେଖା ପଡୁଛି ଦ୍ୱାରକାନଗର ମୁଁ ଯାଏ ତାହେଲେ ସେ ଦ୍ୱାରକା କଟକକୁ ମୁଁ ଯାଏ ଏତିକି ଚିନ୍ତା କରି କଣ କଲା ଆଜ୍ଞା ସୁଦାମା ବ୍ରାହ୍ମଣ ଯାଇ ପହଞ୍ଚିଲା ଦ୍ୱାରକା କଟକରେ ସାର୍ବଭୌମ ଆଜି ମୁଁ ଆପଣଙ୍କ ପବିତ୍ର ପାଦକୁ ମୁଁ ଦର୍ଶନ କରିବି ଜୀବନରେ ମୋର କି ଭାଗ୍ୟ ଅଟେ ଏ କଥା ଚିନ୍ତା କରୁଛି ସୁଦାମା ବ୍ରାହ୍ମଣ କିନ୍ତୁ ଆଜ୍ଞା ଗୋଟାଏ ପଦ ଆଜ୍ଞା ଆଗକୁ ବଢି ପାରୁନାହିଁ ଦେଖିବି ପ୍ରଦିନ ବେଶ ହାସ ଦର ମିଶା ହସ ହେ ହାସ ଦର ହାସର ଚିଲେ ସର ବେ ଦ୍ୱାର ରକ୍ଷକେ କେଉଁ ଦେଶ କବ ବାସ ହେବି ପ୍ରଚ ତୁମର ବାସ କୋଉଠି ତମେ କୋଉଠୁ ଆସିଛ ତୁମର ଆସିବାର ଉଦ୍ଦେଶ୍ୟ କଣ ଆଜ୍ଞା ଭୟରେ ପଦ ତୋଳୁନି ଭୟରେ ହର ହର ହେଉଛି ତମ ବ୍ରାହ୍ମଣ କହିଲା ନା ଦ୍ୱାରକାଧିପତି ହେଉଛନ୍ତି ଯେ ଭଗବାନ ଶ୍ରୀକୃଷ୍ଣ ସେ ହେଉଛନ୍ତି ମୋର ବାଲ୍ୟ ବନ୍ଧୁ ମୁଁ ତାଙ୍କୁ ଦର୍ଶନ କରିବା ପାଇଁ ଆସିଛି। ଯେତେବେଳେ ଶୁଣିଛନ୍ତି ସମସ୍ତେ ନଗର ଲୋକମାନେ ଆଜ୍ଞା ଅଟ୍ଟହାସ୍ୟ କରି କହିଲେ
କହିଲେ
ଆରେ ବ୍ରହ୍ମା ସଦା ଶିବ ଇନ୍ଦ୍ର ବରୁଣ କୁବେର ଚନ୍ଦ୍ର ବରୁଣ କୁବେର ଚାନ୍ଦ ପାଉନାହାନ୍ତି ସହଜ ଯାହା ଦର୍ଶନ ଦ୍ୱାରରକ୍ଷକ ମାନେ କହିଲେ ହେ ବ୍ରାହ୍ମଣ ବ୍ରହ୍ମା ବିଷ୍ଣୁ ଏବଂ ଯେଉଁ ମଙ୍ଗଳମୟ ମହାଦେବ ଯାଙ୍କର ପ୍ରକୃତ ରୂପକୁ ଚିନ୍ତା କରି ଆଜି ବଳିମିକା ପାଲଟି ଯାଉଛନ୍ତି, ତୁ ଦିନହୀନ ବ୍ରାହ୍ମଣ ହେଇ ତୁ ଏତେ ଆସ୍ମର୍ଥା ଏତେ ସାହସ ତୁ ମୋର ବାଲ୍ୟବନ୍ଧୁ ବୋଲି କହିପାରୁଛୁ। ଏହା କହି ବ୍ରାହ୍ମଣକୁ ଆଜ୍ଞା ଧକ୍କା ଦେଇଦେଇଛନ୍ତି। ଯେତେବେଳେ ଧକ୍କା ମାଗୁଛନ୍ତି ତଳେ ପଡ଼ିଯାଇଛି ସୁଦାମା ବ୍ରାହ୍ମଣ, ଚିନ୍ତା କଲା ସଖା ସମ୍ଭାଳ ହେଇକି ତଳେ ପଡ଼ିଯାଇଛି। ଆରେ କେଶବାସ ସମ୍ଭାଳ ସାହାଯ୍ୟ କରିପାରିବେନି। ଆଜ୍ଞା ଏତିକି ବେଳେ ଅନ୍ତର୍ଜାମୀ ଭଗବାନ କୃଷ୍ଣଙ୍କ ଅନ୍ତର ଦାହ ହେଲା, ସେ ଜାଣିପାରିଲେ ମୋର ବାଲ୍ୟ ବନ୍ଧୁ ସୁଦାମା ଆଜି ଏ ଦ୍ୱାରକା କଟକ ତଳେ ସେ ଧୂଳିସାତିକି ପଡ଼ିଛନ୍ତି, କେତେ ସେ କଷ୍ଟ ଭୋଗ କରୁଛନ୍ତି ସେ କଥା ହିଁ ଜାଣିପାରିଲେ ବିଶ୍ୱ ଚିନ୍ତାମଣି। ଏବଂ ସେ ସଙ୍ଗେ ସଙ୍ଗେ ଅସମ୍ଭାଳରେ ଉଠି ପଡ଼ିଲେ ସିଂହାସନରୁ ଏବଂ ଯାଇ ସୁଦାମାଙ୍କର ପଦକୁ ଧରି ପକାଇଲେ ଏବଂ କହିଲେ ଅମଳ କମଳ ନୟନ କମଳ କରେ ଧରି ସଖା କର ରତନ ପିଠରେ ଯତନେ ବସାଇ ଧୌତ କଲେ ପୟର ଭୁବନ ସୁନ୍ଦର ପୁରନ୍ଦର ପୁର ଭାସନ୍ତି ମୃଦୁଳ ହାତେ ବଣା ହୋଇ ସଖା ଚାଲି ଆସିବ କି ଆଜି ଏ ଦିନ ନିବାସେ ପୂର୍ବ ସ୍ନେହ ସଖା ଭୁଲି ଗଲରି ଠିକିବା ବହି ଅଧରୋଷ କାରଣ ଭାଷଣ କର ପ୍ରକାଶ କହ କି କରିଛି ଦୋଷ ଲକ୍ଷ କୋଡ଼ିଏ ପଣ୍ଡିତ ଧୀରେ ଧୀରେ ଧୈର୍ଯ୍ୟଙ୍କର କରକୁ ଧରିଲେ ଯେ ଭଗବାନ କୃଷ୍ଣ ଏବଂ ନେଇକି ତାଙ୍କ ରତ୍ନ ସିଂହାସନ ବସେଇ ଦେଲେ। କହିଲେ ହେ ବାଲ୍ୟ ବନ୍ଧୁ, ତମକୁ ଏ ଦୁଃଖ ଦେଲା କିଏ? ଏ ଦୁଃଖ ଆପଣଙ୍କୁ ଦେଇନାହାନ୍ତି, ଏ ଦୁଃଖଟା ମୁଁ ନିଜେ ହିଁ ଅନୁଭବ କରିପାରୁଛି। ଏହିପରି କହି କହିଲେ, ବନ୍ଧୁ ଆଜି ବୋଧ ଆପଣ ଭୁଲରେ ଏ ଦିନ ନିବାସକୁ ଚାଲି ଆସିଛନ୍ତି, ନହେଲେ କେବେ ତ ଆପଣ ଆସନ୍ତି ନାହିଁ। ତେଣୁ ବୋଧ ପୂର୍ବ ସ୍ନେହ କଥା ଆପଣ ଭୁଲିଯାଉଛନ୍ତି, ଆସନ୍ତୁ ସିଂହାସନରେ ବସନ୍ତୁ ବୋଲି ତାର ବ୍ୟାଜରେ ନିଜ ଅଙ୍କ ପଲଙ୍କରେ ବସେଇଦେଲେ।
ଆରେ ମିତ୍ର ତ ରଧରି ବୋଲନ୍ତି ଶ୍ରୀହରି, ପୂର୍ବ ସ୍ନେହ ଭୁଲି ଗଲ।
ସୁମତି ସଖୀ ଯାହା ଦେଇଛନ୍ତି ଆପଣଙ୍କୁ, ଶୀଘ୍ର ଆପଣ ମୋତେ ଦେଖାନ୍ତୁ କଣ ସେ ଦେଇଛନ୍ତି ଉପହାର ମୋତେ, ମୁଁ ଶୀଘ୍ର ଖାଇବି। କିନ୍ତୁ ପଣ୍ଡିତ ଆପଣମାନେ ଆଶ୍ଚର୍ଯ୍ୟ ହେବେ,
ଆରେ କହିଲା
ତେଣୁ ସଖା, ଏଇଟା ହିଁ ଆପଣଙ୍କ ପାଇଁ ବର୍ତ୍ତମାନ ଉପହାର ଆସିଛି, ଆପଣ ଗ୍ରହଣ କରନ୍ତୁ। ଯେଉଁ ଭଗବାନ କ୍ଷୀର ସର ପୁଳି ପ୍ରତ୍ୟେକ ଦିନ ତାଙ୍କର ଦୈନନ୍ଦିନ ଖାଦ୍ୟ, ସେ ଖାଦ୍ୟକୁ ଯିଏ ଖାଦ୍ୟ ଭାବରେ ଗ୍ରହଣ କରନ୍ତି ତାଙ୍କୁ ଆଜ୍ଞା ଫୁଲ ତଣ୍ଡୁଳ କଣ ତାକୁ ଭଲ ଲାଗିବ? ତଥାପି ସେ ଭଗବାନ ଆଜ୍ଞା ଭକ୍ତିରେ ଭାବ ଗ୍ରହଣ କରି ଆଜି ସେ ଭକ୍ତିକୁ ଗ୍ରହଣ କରି ସୁଦାମା ବ୍ରାହ୍ମଣର ଭଜାତଣ୍ଡକୁ ଖାଇବାକୁ ଆରମ୍ଭ କଲେ। ଆଉ ସେଇଥିପାଇଁ ଭଗବାନଙ୍କୁ ଆଜ୍ଞା ଅନ୍ତତଃ ତୁଲ୍ୟ ଅନୁଭବ ହେଲା। ଏତିକି ବେଳେ ବିଶ୍ୱ ସୁନ୍ଦରୀ, ଯେ ବିଶ୍ୱର ସାର୍ବଜନୀନ ମା ପରମା ସୁନ୍ଦର ଲକ୍ଷ୍ମୀ, କହିଲେ ହେ ସ୍ୱାମୀ, ବନ୍ଧୁ ଦେଇଥିବା ଖାଦ୍ୟ କଣ ମୋ ଭାଗ୍ୟରେ ନାହିଁ, କିଛି ମୋତେ ଦିଅନ୍ତୁ। ଏତିକି ବେଳେ ଭଗବାନ କହିଲେ, ଲକ୍ଷ୍ମୀ ତମ ଭାଗ୍ୟରେ ସେସବୁ ମିଳିଲା ନାହିଁ, ଆଉ ସମସ୍ତ ଖାଉ ଖାଉ ଉଭୟ ବନ୍ଧୁ ତାକୁ ଆମେ ବର୍ତ୍ତମାନ ସାରିଦେଲୁ। ଲକ୍ଷ୍ମୀ ଚିନ୍ତା କଲେ, ଏଇଟା ମୁଁ ହଉଛି ଭାଗ୍ୟହୀନା, ଯଦି ବନ୍ଧୁଙ୍କର ଉପହାର ମୋ ଭାଗ୍ୟରେ ମିଳିଲା ନାହିଁ, ସ୍ୱାମୀ ଆପଣ ମୋତେ ଆଦେଶ କରନ୍ତୁ, ମୁଁ ସେ ବନ୍ଧୁଙ୍କ ପରୀକ୍ଷା କରିବା ପାଇଁ କି ମୁଁ ତାଙ୍କର ସେ ପ୍ରାଚୀନ କୁଟକୁ ମୁଁ ଯିବି। ମୁଁ ତାଙ୍କୁ ଥରୁଟିଏ ପରୀକ୍ଷା କରି ଆସିବି। ଭଗବାନ ସ୍ୱାମୀଙ୍କର ଆଦେଶ ପାଇ ଆଜି ଲକ୍ଷ୍ମୀ କଣ କଲେ, ପୁଣି ଗୋଟେ ମାୟା ରୂପ ଧାରଣ ପୂର୍ବକ ଯାଇ ପହଞ୍ଚିଲେ ସୁଦାମା ବ୍ରାହ୍ମଣର ଅନ୍ତ ରାଜ୍ୟରେ। किपरी बेश ना वृद्धा ब्राह्मणी बेश अवंती नगर सर सोपाने बसी रोदन करु कमला मिलिले आसी दिन जन संरक्षण महाबाहु हरि हरि बोल हे सकल देशवासी देश दुख